ଆଜ୍ଞା
ଗଣେଶ ପୂଜା କେବେ ଦେବେ?
31 ତାରିଖ ବୁଧବାର ଆଜ୍ଞା।
ପୂଜାଟା କେମିତି ହବ କିରେ?
ଭଲରେ ହବ ଆଜ୍ଞା।
ଭଲରେ ହବ
ଆଜ୍ଞା, ଭାଇନା ଆସିବ, ମନ୍ତ୍ର ପଢ଼ିବ ଆଉ ଘଣ୍ଟ ବି ବାଜିବ।
ଖାଲି ଘଣ୍ଟ ବାଜିବ ସେମିତି କେମିତି ହବ? ଚାଙ୍ଗୁଟା ବାଜିବ ନା?
ସମ୍ବିତ ସମ୍ବିତ ସତ୍ୟଜିତ।